ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ବିକଶିତ ଭାରତ ସ୍ୱପ୍ନପୂରଣ ନିମନ୍ତେ ଓଡ଼ିଶାର ସାମୁଦ୍ରିକ ଶକ୍ତିର ଭୂମିକା ମହତ୍ତ୍ୱପୂର୍ଣ୍ଣ, କହିଲେ ପ୍ରଧାନମନ୍ତ୍ରୀ. ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ. ଝାଡ଼ଖଣ୍ଡରେ ଆସନ୍ତା 28 ତାରିଖରେ ନବନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ. ତିନିଦିନିଆ ଇଟାଲୀ ଗସ୍ତରେ ଯାଇ ରୋମ୍ରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ 534 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ 3 ୱିକେଟ୍ରେ ସଂଗ୍ରହ କରିଛି 12 ରନ୍। ଅତୀତରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ଦେଶକୁ ବଳିଷ୍ଠ ନେତୃତ୍ୱ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ପର୍ବର ଉଦ୍ଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି। ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ଚାଲିଥିବା ଓଡ଼ିଶା ପର୍ବ 2024ରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ସ୍ୱପ୍ନ ପୂରଣ ନିମନ୍ତେ ଓଡ଼ିଶାର ସାମୁଦ୍ରିକ ଶକ୍ତିର ଭୂମିକା ମହତ୍ତ୍ୱପୂର୍ଣ୍ଣ। କଟକ ବାଲିଯାତ୍ରା ଓଡ଼ିଶା ତଥା ଭାରତରେ ସାମୁଦ୍ରିକ ସାମର୍ଥ୍ୟର ପ୍ରତୀକ। ଶ୍ରୀ ମୋଦି କହିଛନ୍ତି, ଅନ୍ୟର ସେବା କରିବା ଓଡ଼ିଶାର ସଂସ୍କୃତି। ଓଡ଼ିଶା ହେଉଛି ସନ୍ଥ ଏବଂ ବିଦ୍ୱାନଙ୍କ ଭୂମି। 2036 ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର 100 ବର୍ଷ ପୂରଣ କରିବ। ଏହାର ନେତୃତ୍ୱ ନେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି।
ଓଡ଼ିଶା କେ ସନ୍ତ କବି ଭୀମ ଭୋଇ ନେ କହା ଥା, ମୋ ଜୀବନ ପଛେ ନରକେ ପଡି ଥାଉ ଜଗତ ଉଦ୍ଧାର ହେଉ, ଭାବ ୟେ କି ମୁଝେ ଚାହେ ଜିତନେ ହି ଦୁଃଖ କ୍ୟୋଁ ନା ଉଠାନେ ପଡେ, ଲେକିନ ଜଗତ କା ଉଦ୍ଧାର ହୋ, ୟହି ଓଡ଼ିଶା କି ସଂସ୍କୃତି ବି ହେ। ଓଡ଼ିଶା ସବୁ ଯୁଗରେ ସମଗ୍ର ରାଷ୍ଟ୍ର ଏବଂ ପୁରା ମାନବ ସମାଜର ସେବା କରିଛି।
ସୂଚନା ଅନୁସାରେ ଓଡ଼ିଶା ପର୍ବକୁ ଗତ 22 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ 162ତମ ଜୟନ୍ତୀ ଆସନ୍ତା ଜାନୁଆରୀ 12 ତାରିଖ ଦିନ ପାଳନ ଅବସରରେ ନୂଆଦିଲ୍ଲୀରେ ବିକଶିତ ଭାରତ ଯୁବନେତା ବାର୍ତ୍ତାଳାପ ଶୀର୍ଷକ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 116ତମ ସଂସ୍କରଣରେ ଦେଶବାସୀଙ୍କୁ ଆଜି ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି। ରାଜନୈତିକ ପୃଷ୍ଠଭୂମି ନଥିବା ପରିବାରର ଯୁବକଙ୍କୁ ରାଜନୀତିରେ ଯୋଗଦେବାକୁ ସେ ଆହ୍ୱାନ ଦେଇଛନ୍ତି। ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ଏହା ଅଧିକ ସରଳ ହୋଇପାରିଛି। ଏପର୍ଯ୍ୟନ୍ତ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ହାସଲ କରିଥିବା ଲୋକଙ୍କ ସଂଖ୍ୟା 80 ଲକ୍ଷ ଅତିକ୍ରମ କରିଛି। ବୟସ୍କ ଲୋକଙ୍କୁ ଅନ୍ଲାଇନ୍ ଠକେଇରୁ ଦୂରେଇ ରଖିବା ଲାଗି ଯୁବବର୍ଗ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସି ଦିବସ ଆଜି ପାଳନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏନ୍ସିସିକୁ ସୁଦୃଢ଼ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ପ୍ରାଣୀ ସମ୍ପଦର ସୁରକ୍ଷା ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ମାତ୍ର 5 ମାସ ମଧ୍ୟରେ 100 କୋଟି ଚାରାରୋପଣ ଉଲ୍ଲେଖନୀୟ କାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ଅଂଶଗ୍ରହଣ କରିଥିବାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଡିସେମ୍ବର 20 ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଆସନ୍ତା 26 ତାରିଖ ସମ୍ଭିଧାନ ଦିବସ ପାଳନ ଅବସରରେ ସଂସଦର ଅଧିବେଶନ ବସିବ ନାହିଁ। ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଭୟ ସଦନକୁ ସୁରୁଖୁରୁରେ ପରିଚାଳନା ନେଇ ସବୁ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସଂସଦରେ ଯେକୌଣସି ପ୍ରସଙ୍ଗର ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଶୃଙ୍ଖଳାର ସହ ଉଭୟ ସଦନର କାର୍ଯ୍ୟକୁ ଆଗେଇ ନେବା ପାଇଁ ଶ୍ରୀ ରିଜିଜୁ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି, ମଣିପୁର ସ୍ଥିତି, ଲାଞ୍ଚ ମାମଲା, ବେକାର ସମସ୍ୟା ଏବଂ ଉତ୍ତର ଭାରତରେ ଜନସଂଖ୍ୟା ଆଦି ପ୍ରସଙ୍ଗ ବିରୋଧୀ ଦଳ ପକ୍ଷରୁ ସଂସଦରେ ଉପସ୍ଥାପନ କରାଯିବ। ସର୍ବଦଳୀୟ ବୈଠକରେ ମନ୍ତ୍ରୀ ଅନୁପ୍ରିୟା ପଟେଲ, ଏଲ୍ ମୁରୁଗନ, ବିଜେଡି ସାଂସଦ ସସ୍ମିତ ପାତ୍ର, ଏମ୍ଡିଏମ୍କେ ସାଂସଦ ଭାଇକୋ, କଂଗ୍ରେସର ପ୍ରମୋଦ ତିୱାରୀ, ଜୟରାମ ରମେଶ, ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବଙ୍କ ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଝାଡ଼ଖଣ୍ଡରେ ନବନିର୍ବାଚିତ ସରକାର ଆସନ୍ତା 28 ତାରିଖ ଦିନ ଶପଥ ଗ୍ରହଣ କରିବ। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ରାଞ୍ଚିଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନଙ୍କ ସରକାରୀ ବାସଭବନରେ ଇଣ୍ଡିମେଣ୍ଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମେଣ୍ଟର ସହଯୋଗୀ ଦଳଗୁଡ଼ିକର ନବନିର୍ବାଚିତ ସଦସ୍ୟ ଯୋଗଦେଇ ଶ୍ରୀ ସୋରେନଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବେ ମନୋନୀତ କରିଛନ୍ତି। ଏହାପରେ ଶ୍ରୀ ସୋରେନ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କ ନିକଟରେ ନୂତନ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ଜେଏମ୍ଏମ୍, କଂଗ୍ରେସ, ଆର୍ଜେଡି ଏବଂ ସିପିଆଇର 56 ଜଣ ଦଳୀୟ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ଦାଖଲ କରିଛନ୍ତି। ରାଜ୍ୟପାଳ ଶ୍ରୀ ଗଙ୍ଗୱାର ତାଙ୍କୁ ନୂତନ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଆନ୍ତର୍ଜାତିକ ସମବାୟ ମେଣ୍ଟର ଦୀର୍ଘ 130 ବର୍ଷର ଇତିହାସରେ ପ୍ରଥମଥର ପାଇଁ ଭାରତରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଆନ୍ତର୍ଜାତିକ ସମବାୟ ବର୍ଷ 2025 ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ସ୍ମାରକ ଟିକଟ ଉନ୍ମୋଚନ କରିବେ। 6 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ସମସ୍ତଙ୍କ ସମୃଦ୍ଧିରେ ସମବାୟ। ଏହି କାର୍ଯ୍ୟକ୍ରମରେ ପ୍ରାୟ 3000 ବିଦେଶୀ ଏବଂ ଭାରତୀୟ ପ୍ରତିନିଧି ଯୋଗଦେବେ। ସମଗ୍ର ବିଶ୍ୱର ସମବାୟ ସମିତିଗୁଡ଼ିକ ମଧ୍ୟରେ ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ନେଇ ମତ ବିନିମୟ ହେବ। ସଂସଦରେ ସକାରାତ୍ମକ ଏବଂ ଗଠନମୂଳକ ବିତର୍କରେ ଯୋଗଦାନ କରିବାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ବିର୍ଲା ସଂସଦର ସର୍ବୋଚ୍ଚ ମାନର ଶୃଙ୍ଖଳା ପ୍ରତିଷ୍ଠା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ସମ୍ଭିଧାନ ସଭାର ବିତର୍କ ଏବଂ ଆଲୋଚନାର ପ୍ରେରଣା ନେଇ ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ ସେ ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି। ସମାଜର ଅବହେଳିତ ଏବଂ ଗରିବବର୍ଗଙ୍କ ପାଇଁ ସଂରକ୍ଷଣର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଗୁରୁତ୍ୱ ପ୍ରଦାନ କରିଥାନ୍ତି ବୋଲି ସେ କହିଛନ୍ତି। ଶ୍ରୀ ବିର୍ଲାଙ୍କ ସହ ଏହି ସାକ୍ଷାତକାର ଆସନ୍ତାକାଲି ସନ୍ଧ୍ୟା 7:10 100.1 FM ଗୋଲ୍ଡ ଚ୍ୟାନେଲ୍ରେ ଆକାଶବାଣୀ ସମ୍ଭାଦର ସୁରକ୍ଷିଓମେ କାର୍ଯ୍ୟକ୍ରମରେ ପ୍ରସାରଣ କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର 3 ଦିନିଆ ଇଟାଲୀ ଗସ୍ତରେ ଯାଇ ଆଜି ରୋମ୍ରେ ପହଞ୍ଚିଛନ୍ତି। G7 ବୈଦେଶିକ ମନ୍ତ୍ରୀଙ୍କ ବୈଠକର ଆଉଟ୍ରିଚ୍ ଅଧିବେଶନରେ ଯୋଗଦେବା ପାଇଁ ସେ ଇଟାଲୀର ଫିୟୁଗିକୁ ଗସ୍ତ କରିବେ। ଏହି ଅଧିବେଶନରେ ଯୋଗଦେବା ପାଇଁ ଭାରତକୁ ଅତିଥି ରାଷ୍ଟ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଏହି ଗସ୍ତ ସମୟରେ ସେ ଇଟାଲୀ ଏବଂ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିପକ୍ଷଙ୍କୁ ସାକ୍ଷାତ କରି G7 ସମ୍ପର୍କିତ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ରୋମ୍ରେ ହେବାକୁ ଥିବା ମେଡିଟେରିଆନ୍ ଡାଇଲଗ୍ର 10ମ ସଂସ୍କରଣରେ ମଧ୍ୟ ଯୋଗଦେବେ। ଡକ୍ଟର ଜୟଶଙ୍କର ରୋମ୍ରେ ଥିବା ଭାରତୀୟ ଦୂତାବାସର ନୂତନ କୋଠାକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲା ଜାମା ମସ୍ଜିଦ୍ ସର୍ଭେ ହିଂସାକାଣ୍ଡରେ 3 ଜଣଙ୍କର ମୃତ୍ୟୁ ହୋଇଛି। ସମ୍ଭାଲ ଜିଲ୍ଲା ଅନ୍ତର୍ଗତ ମୋରାଦାବାଦ ଡିଭିଜନର କମିଶନର ଅଞ୍ଜନେୟ କୁମାର ସିଂହ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ସର୍ଭେ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ତେବେ କାର୍ଯ୍ୟ ଶେଷ କରି ସର୍ଭେ ଟିମ୍ ପ୍ରତ୍ୟାବର୍ତ୍ତନ କରୁଥିବାବେଳେ ହିଂସାକାଣ୍ଡ ଘଟିଥିଲା। 3ଟି ଭିନ୍ନ ଭିନ୍ନ ଗୋଷ୍ଠୀର ଲୋକ ସର୍ଭେ ଟିମ୍ ଏବଂ ପୁଲିସ୍ କର୍ମଚାରୀଙ୍କ ଉପରକୁ ପଥର ମାଡ଼ କରିବା ସହ ଯାନବାହନରେ ନିଆଁ ଲଗାଇବା ଆରମ୍ଭ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ କିଛି ମହିଳାଙ୍କ ସମେତ ଅନ୍ୟ କେତେକ ଲୋକଙ୍କୁ ଅଟକ ରଖାଯାଇଛି ବୋଲି ପୁଲିସ୍ କହିଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ପଡ଼ୋଶୀ ଜିଲ୍ଲାରୁ ପୁଲିସ୍ ଫୋର୍ସ ମଗାଯାଇଛି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ପର୍ଥ ଟେଷ୍ଟକୁ ଜିତିବା ପାଇଁ ଭାରତ ଅଷ୍ଟ୍ରେଲିଆ ସମ୍ମୁଖରେ 534 ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆଜି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ତା'ର ଦ୍ୱିତୀୟ ଇନିଂସରେ 3 ୱିକେଟ୍ ବିନିମୟରେ 12 ରନ୍ ସଂଗ୍ରହ କରିଛି। ଯଶପ୍ରୀତ ବୁମ୍ରା 2ଟି ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ଅକ୍ତିଆର କରିଛନ୍ତି। ଆଜିର ତୃତୀୟ ଦିନର ଖେଳ ଭାରତ ତା'ର ଗତକାଲିର ଅମୀମାଂସିତ ଦ୍ୱିତୀୟ ଇନିଂସ କୌଣସି ୱିକେଟ୍ ନ ହରାଇ 172 ରନ୍ରୁ ଆରମ୍ଭ କରିଥିଲା। ଯଶସ୍ୱୀ ଜୟସ୍ୱାଲ ଏବଂ ବିରାଟ କୋହଲିଙ୍କ ଚିତ୍ତାକର୍ଷକ ଇନିଂସ ଫଳରେ ଭାରତ 6 ୱିକେଟ୍ରେ 487 ରନ୍ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା। ଯଶସ୍ୱୀ ଜୟସ୍ୱାଲ 161 ଏବଂ ବିରାଟ କୋହଲି 100 ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲି ତାଙ୍କ ଟେଷ୍ଟ ଜୀବନର 30ତମ ଶତକ ହାସଲ କରିଛନ୍ତି। ଏହି ମ୍ୟାଚ୍ଟିକୁ ଜିତିବା ପାଇଁ ଆଉ 2 ଦିନ ଖେଳ ବାକି ଥାଇ ଅଷ୍ଟ୍ରେଲିଆ ପାଇଁ 522 ରନ୍ ବାକି ଥିବାବେଳେ ଭାରତ 7ଟି ୱିକେଟ୍ ଆବଶ୍ୟକ କରୁଛି। ବିକଶିତ ଭାରତ ସ୍ୱପ୍ନ ପୂରଣ ନିମନ୍ତେ ଓଡ଼ିଶାର ସାମୁଦ୍ରିକ ଶକ୍ତିର ଭୂମିକା ମହତ୍ତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଝାଡ଼ଖଣ୍ଡରେ ଆସନ୍ତା 28 ତାରିଖରେ ନବନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ। 3 ଦିନିଆ ଇଟାଲୀ ଗସ୍ତରେ ଯାଇ ରୋମ୍ରେ ପହଞ୍ଚିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ 534 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ 3 ୱିକେଟ୍ରେ ସଂଗ୍ରହ କରିଛି 12 ରନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।